ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାରାଣସୀରେ ପିଏମ୍ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ପ୍ରଦାନ କରିବେ 17ତମ କିସ୍ତି ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ମୃତକଙ୍କ ପରିଜନକୁ 10 ଲକ୍ଷ ଟଙ୍କା ଗୁରୁତର ଆହତଙ୍କୁ 2.5 ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ 50,000 ଟଙ୍କାର କ୍ଷତିପୂରଣ ଘୋଷଣା କଲେ ରେଳମନ୍ତ୍ରୀ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ ଆଜି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ତାଙ୍କର ଭାରତୀୟ ପ୍ରତିପକ୍ଷ ଅଜିତ୍ ଡୋଭାଲ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ଉତ୍ତର କାଶ୍ମୀରର ଆରାଗ୍ରାମ ଗ୍ରାମରେ ସୁରକ୍ଷାକର୍ମୀଙ୍କ ସହ ଏନ୍କାଉଣ୍ଟରରେ ଜଣେ ସନ୍ତାସବାଦୀର ମୃତ୍ୟୁ ଏବଂ ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ପ୍ରସାରିତ ହେବ ଆଜି ରାତି 9:30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ପିଏମ୍ କିଷାନ ଯୋଜନା ଅଧୀନରେ ହିତାଧିକାରୀଙ୍କୁ 17ତମ କିସ୍ତି ପ୍ରଦାନ କରିବେ ଏହି ଅବସରରେ 9,26,00,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 20,000 କୋଟି ଟଙ୍କାରୁ ଅଧିକ ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଡିବିଟି ପ୍ରକ୍ରିୟାରେ ପ୍ରଦାନ କରାଯିବ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 30,000ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କୃଷି ସଖୀ ଭାବେ ସାର୍ଟିଫିକେଟ୍ ପ୍ରଦାନ କରିବେ ଏହି କୃଷି ସଖୀମାନେ ପାରା ଏକ୍ସଟେନ୍ସନ୍ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି କୃଷକମାନଙ୍କୁ ଚାଷ କାର୍ଯ୍ୟରେ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ 2019 ଫେବୃୟାରୀ 24ରେ ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରାଯାଇଥିଲା ଏହି ଯୋଜନା ଅଧୀନରେ ପ୍ରତ୍ୟେକ 4 ମାସରେ ଥରେ 2,000 ଟଙ୍କା ଲେଖାଏଁ ବର୍ଷକୁ ମୋଟ୍ 6,000 ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଏ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ଏହି ଯୋଜନା ଅଧୀନରେ 3,00,000 କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି ଏହି ଅବସରରେ ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ପିଏମ୍ କିଷାନ ସମ୍ମାନନିଧି ଯୋଜନା କାର୍ଯ୍ୟକ୍ରମ ଆୟୋଜନ କରାଯିବ ଅପରାହ୍ନ 4:30ରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବରଗଡ଼ରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାରେ ଏବଂ କଟକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେବାକୁ ଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଯୋଗଦେବେ ବୋଲି ଜଣାପଡ଼ିଛି ପ୍ରଧାନମନ୍ତ୍ରୀ 19 ସକାଳେ ବିହାର ଗସ୍ତ କରି ନାଳନ୍ଦା ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ ବିହାରର ରାଜଗିରିଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍କୁ ଉଦ୍ଘାଟନ କରିବା ସହିତ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ଏହି ଉଦ୍ଘାଟନୀ ସମାରୋହରେ 17 ଦେଶର ହେଡ୍ ଅଫ୍ ମିଶନ୍ସ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ପଶ୍ଚିମବଙ୍ଗର ରଙ୍ଗପାନି ରେଳ ଜଙ୍କସନ୍ ନିକଟରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି ଆଜି ସକାଳେ କାଞ୍ଚନଜଙ୍ଘା ଏକ୍ସପ୍ରେସ୍ ଓ ମାଲଗାଇ ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ରେଳବାଇ ପକ୍ଷରୁ କୁହାଯାଇଛି ଏହି ଦୁର୍ଘଟଣାରେ 50ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମୃତକଙ୍କ ପରିବାରବର୍ଗ ଏବଂ ଆହତଙ୍କ ଲାଗି ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଏହି ଦୁର୍ଘଟଣାରେ ମୃତକଙ୍କ ପରିଜନକୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି ସେହିଭଳି ଗୁରୁତର ଆହତଙ୍କୁ 2.5 ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ 50,000 ଟଙ୍କା ଚିକିତ୍ସା ପାଇଁ ଯୋଗାଇ ଦିଆଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ 2 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାଲବାହୀ ଗାଡ଼ିଟି ସିଗ୍ନାଲ ଅମାନ୍ୟ କରି କାଞ୍ଚନଜଙ୍ଘା ଏକ୍ସପ୍ରେସ୍କୁ ଧକ୍କା ଦେଇଥିଲା ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ ଏବଂ 15 ଆମ୍ଭୁଲାନ୍ସ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ମୃତାହତଙ୍କ ସମ୍ପର୍କରେ ଜାଣିବା ପାଇଁ ରେଳବାଇ ପକ୍ଷରୁ 2 ଟେଲିଫୋନ୍ ନମ୍ଘର ଜାରି କରାଯାଇଛି ଏହି 2 ନମ୍ଘର ହେଉଛି 0332350874 ଏବଂ 0332383326 ଅନ୍ୟପକ୍ଷରେ ରେଳବାଇ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଚେୟାରମ୍ୟାନ୍ ଜୟ ବର୍ମା କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ସିଗ୍ନାଲ ଅମାନ୍ୟ କରିଥିବା ଲୋକୋ ପାଇଲଟ୍ଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି କାଞ୍ଚନଜଙ୍ଘା ଏକ୍ସପ୍ରେସ୍ର ଗାର୍ଡର ମଧ୍ୟ ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏହି ଦୁର୍ଘଟଣା ଯୋଗୁଁ ସମ୍ପୃକ୍ତ ସେକ୍ସନ୍ ଦେଇ ଯାତାୟତ କରିବାକୁ ଥିବା 9 ଟ୍ରେନ୍ର ଗତିପଥକୁ ବଦଳାଯାଇଛି ଏଥିସହିତ 2 ଟ୍ରେନ୍କୁ ବାତିଲ କରାଯାଇଛି ବୋଲି କାଟିହାର ଡିଆର୍ଏମ୍ ସୁରେନ୍ଦ୍ର କୁମାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ପୁନଃନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ସାଇରିଲ୍ ରାମାଫୋସାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଶ୍ରୀ ରାମାଫୋସାଙ୍କ ସହିତ ମିଳିତ ଭାବେ ପ୍ରୟାସ କରିବାକୁ ସେ ଆଶାବାଦୀ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ ଆଜି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ତାଙ୍କର ଭାରତୀୟ ପ୍ରତିପକ୍ଷ ଅଜିତ୍ ଡୋଭାଲ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ସୁଲିଭାନ୍ଙ୍କ ସହିତ ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଛି। ଭାରତ ଆମେରିକା ରଣନୈତିକ ଭାଗିଦାରୀ ଅଧିକ ସଶକ୍ତ ହେବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ଦୁଇ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଆଜି ଦ୍ୱିତୀୟ ବାର୍ଷିକ ଇନିସିଏଟିଭ୍ ଅନ୍ କ୍ରିଟିକାଲ୍ ଆଣ୍ଡ ଇମର୍ଜିଂ ଟେକ୍ନୋଲୋଜି ଆଇସିଇଟି ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ଡୋଭାଲ୍ ଏବଂ ଶ୍ରୀ ସୁଲିଭାନ୍ ଭାରତ ଆମେରିକା ରଣନୈତିକ ସମ୍ପର୍କକୁ ସମୀକ୍ଷା କରିବା ସହିତ ଏହାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା କରିଛନ୍ତି। ଦୁଇ ଦେଶର ସରକାର ବ୍ୟବସାୟିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ରଣନୈତିକ ଜ୍ଞାନକୌଶଳ ଭାଗିଦାରୀ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ଅଧିକ ସୁସଂହତ ତଥା ବ୍ୟାପକ କରିବା ଉଦ୍ଦେଶ୍ୟରେ 2022 ମେ ମାସରେ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଆମେରିକା ଆଇସିଇଟି ସମ୍ପର୍କରେ ଘୋଷଣା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମଣିପୁରର ସୁରକ୍ଷା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା, ଗୁଇନ୍ଦା ମୁଖ୍ୟ ତପନ ଡେକା, ସେନାବାହିନୀ ଅଧ୍ୟକ୍ଷ ମନୋଜ ପାଣ୍ଡେ, ମନୋନୀତ ସେନାଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ରାଜବି ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଦୃଷ୍ଟିରୁ ବିଜେପି ପକ୍ଷରୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ଲାଗି ପ୍ରଭାରୀ ଏବଂ ସହପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ମହାରାଷ୍ଟ୍ର ନିର୍ବାଚନ ଲାଗି ଦଳର ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବଙ୍କୁ ରାଜ୍ୟ ପ୍ରଭାରୀ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ସହପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଅନ୍ୟତମ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ବିପ୍ଳବ କୁମାର ଦେବଙ୍କୁ ହରିୟାଣା ଦାୟିତ୍ୱ ଦିଆଯାଇଛି। ଶିବରାଜ ସିଂ ଚୌହାନ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରଭାରୀ ହୋଇଥିବାବେଳେ ସହପ୍ରଭାରୀ ଭାବେ ହିମନ୍ତ ବିଶ୍ୱଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାଛଡ଼ା ବରିଷ୍ଠ ନେତା ଜି କିଶନ ରେଡ୍ଡୀଙ୍କୁ ଦଳ ପକ୍ଷରୁ ଜାମ୍ମୁ କାଶ୍ମୀରର ପ୍ରଭାରୀ ଭାବେ ନିଯୁକ୍ତ ଦିଆଯାଇଛି। ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲା ଅନ୍ତର୍ଗତ ଆରାଗାମ୍ ଗ୍ରାମରେ ସୁରକ୍ଷାକର୍ମୀଙ୍କ ସହ ଏନ୍କାଉଣ୍ଟରରେ ଜଣେ ସନ୍ତାସବାଦୀର ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସମ୍ପୃକ୍ତ ଅଞ୍ଚଳରେ ସନ୍ତାସବାଦୀ ଲୁଚିଥିବା ଖବର ପାଇବା ପରେ ସେନାବାହିନୀ, ରାଜ୍ୟ ପୁଲିସ୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀର ମିଳିତ ଏକ ଟିମ୍ ସେହି ସ୍ଥାନକୁ ଘେରାଉ କରିବା ସହିତ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ। ତେବେ ସୁରକ୍ଷାକର୍ମୀଙ୍କର ଏହି ମିଳିତ ଟିମ୍ ସନ୍ତାସବାଦୀ ଲୁଚିଥିବା ସ୍ଥାନକୁ ଅଗ୍ରସର ହେଉଥିବାବେଳେ ଦୁଇପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଫଳରେ ଜଣେ ସନ୍ତାସବାଦୀର ମୃତ୍ୟୁ ହୋଇଥିବା ପୁଲିସ୍ କହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀରରେ ଗତ କିଛିଦିନ ତଳେ ଏକ ଯାତ୍ରୀବାହୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତଭାର ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏକୁ ହସ୍ତାନ୍ତର କରିଛି। ଆଜି ଏନ୍ଆଇଏ ପକ୍ଷରୁ ଏହି ବୟାନ ଜାରି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଏଠାରେ ଅନୁଷ୍ଠିତ ହୋଇଥିବା ଲଗାତାର ଦୁଇଟି ବୈଠକରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତି ଏବଂ ବାର୍ଷିକ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷାର ଦିନକ ପରେ ଏହି ନିଷ୍ପଭି ନିଆଯାଇଛି। ଏଠାରେ ସୂଚନା ଦିଆଯାଇପାରେ ଗତ 9 ତାରିଖରେ ଜାମ୍ମୁ କାଶ୍ମୀରର ଶିବଖୋଡ଼ି ଅଭିମୁଖେ ଯାଉଥିବା ଏହି ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ, ଫଳରେ 3 ମହିଳା ସମେତ 9 ଜଣଙ୍କର ମୃତ୍ୟୁ ହୋଇଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଯୋଗ। ଏଥିରେ ଯୋଗ ବିଶେଷଜ୍ଞ ଡାକ୍ତର ସୁରକ୍ଷିତ ଗୋସ୍ୱାମୀ ଏବଂ ମୋରାଜି ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ଯୋଗ ଥେରାପିର ପ୍ରୋଗ୍ରାମ ଅଧିକାରୀ ଡକ୍ଟର ଈଶ୍ୱର ଏନ୍ ଆଚାର୍ଯ୍ୟ ଅଂଶଗ୍ରହଣ କରି ଶ୍ରୋତାଙ୍କର ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବେ। ଆଜି ରାତି 9:30 ଟେଲିଫୋନ୍ ନମ୍ଘର 011-234-21050 ଏବଂ 011-233-14444 ମାଧ୍ୟମରେ ଶ୍ରୋତାମାନେ ସିଧାସଳଖ ପ୍ରଶ୍ନ କରିପାରିବେ। ସେହିପରି 9289094044 ନମ୍ଘରକୁ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ପ୍ରଶ୍ନ ପଚରାଯାଇପାରିବ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ସିଧାସଳଖ ପ୍ରସାରଣ କରାଯିବ। ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମ ଆମ ୱେବ୍ସାଇଟ୍ air.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ ଆପ୍ରେ ମଧ୍ୟ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାରଣାସୀରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ପ୍ରଦାନ କରିବେ 17ତମ କିସ୍ତି। ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲଭାନ ଆଜି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ତାଙ୍କର ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି।